ନମସ୍କାର ଭିୟର୍ସ, ଆଜି ଆମ୍ଭେମାନେ ଜାଣିବା କିପରି ଉଡ଼ାଇବା ଜାତୀୟ ପତାକା। ଭିୟର୍ସ, ଭାରତର ଜାତୀୟ ପତାକା ଏହାର ସମ୍ମାନ ଏବଂ ସ୍ୱାଭିମାନର ପ୍ରତୀକ ଅଟେ। ତେଣୁ ଏହାକୁ ଉପଯୁକ୍ତ ସମ୍ମାନ ଜଣାଇବା ହେଉଛି ଆମ୍ଭମାନଙ୍କର ପ୍ରଥମ କର୍ତ୍ତବ୍ୟ। ତେବେ ଆସନ୍ତୁ ଜାଣିବା ଆମେ କିପରି ଉଡ଼ାଇବା ଆମ ଦେଶର ଜାତୀୟ ପତାକା। ଆମ ଦେଶର ଫ୍ଲାଗ୍ କୋଡ୍ ଅଫ୍ ଇଣ୍ଡିଆ ବା ଭାରତୀୟ ଧ୍ୱଜ ସଂହିତା ନାମରେ ଏକ ନିୟମ ପ୍ରଣୟନ କରାଯାଇଅଛି, ଯେଉଁଥିରେ ଜାତୀୟ ପତାକା ଉଡ଼ାଇବାର କେତେକ ନିର୍ଦ୍ଦିଷ୍ଟ ନିୟମ ବିଷୟରେ ଉଲ୍ଲେଖ କରାଯାଇଅଛି। ଯଦି ଏହି ନିୟମରେ କୌଣସି ଉଲ୍ଲଂଘନ କରାଯାଏ, ତେବେ ଉକ୍ତ ବ୍ୟକ୍ତି ବା ସଂସ୍ଥା ଦଣ୍ଡର ଅଧିକାରୀ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଜାତୀୟ ପତାକା ଉଡ଼ାଇବାର ବିଧି କ'ଣ କ'ଣ ସବୁ ଅଛି। ତ୍ରିରଙ୍ଗା ପତାକା ସର୍ବଦା କଟନ୍, ସିଲ୍କ ବା ଖାଦି କପଡ଼ା ଦ୍ୱାରା ତିଆରି ହେବା ଆବଶ୍ୟକ ଅଟେ। ଏହାର ଆକାର, ଚତୁର୍ଭୁଜ ଏବଂ ଦୈର୍ଘ୍ୟ ଓ ପ୍ରସ୍ତର ଅନୁପାତ 3.2 ହେବା ଆବଶ୍ୟକ। ଯଦି କୌଣସି କାରଣରୁ ପତାକାଟି କ୍ଷତିଗ୍ରସ୍ତ ବା ଫାଟିଯାଏ, ତେବେ ଏହାକୁ ଉଡ଼ାଇବା ଅନୁଚିତ ଅଟେ ଏବଂ ଏକାନ୍ତ ସ୍ଥାନରେ ଏହାକୁ ନଷ୍ଟ କରିଦେବା ଉଚିତ ଅଟେ। କୌଣସି ୟୁନିଫର୍ମ ବା ସାଜସଜା ପାଇଁ ତ୍ରିରଙ୍ଗା ପତାକାର ବ୍ୟବହାର ଦଣ୍ଡନୀୟ ଅଟେ। ତ୍ରିରଙ୍ଗା ପତାକା ଉପରେ କିଛି ଲେଖିବା ଅନୁଚିତ ଅଟେ। କୌଣସି ଯାନବାହନରେ ତ୍ରିରଙ୍ଗା ପତାକାର ବ୍ୟବହାର ନିଷେଧ ଅଟେ। ପତାକା ଉଡ଼ାଇବା ସମୟରେ ଧ୍ୟାନ ଦିଅନ୍ତୁ ଯେପରି ଏହା ଭୂଇଁକୁ ସ୍ପର୍ଶ କରୁନଥିବ। କେବଳ ରାଷ୍ଟ୍ରୀୟ ଶୋକ ଦିବସରେ ତ୍ରିରଙ୍ଗାକୁ ଅଧା ଖସାଇ ଅଧା ଉଡ଼ାଇବା ଉଚିତ। ଅନ୍ୟ ଦେଶର ରାଷ୍ଟ୍ରୀୟ ଧ୍ୱଜା ସହିତ ସମ ଉଚ୍ଚତାରେ ତ୍ରିରଙ୍ଗା ପତାକା ଉଡ଼ାଇବା ଉଚିତ। ଯଦି ତ୍ରିରଙ୍ଗା ପତାକାର ରଙ୍ଗ ଉଡ଼ିଯାଇଥାଏ, ତେବେ ଏହାକୁ ଉଡ଼ାଇବା ଅନୁଚିତ, କାରଣ ଏହାଦ୍ୱାରା ତ୍ରିରଙ୍ଗାର ଅସମ୍ମାନ ହୋଇଥାଏ। ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସରକାରୀ ବେସରକାରୀ କାର୍ଯ୍ୟାଳୟରେ ଯେକୌଣସି ଦିନ ପତାକା ଉତ୍ତୋଳନ କରିପାରିବେ, କିନ୍ତୁ ପତାକାର ଗାରିମା ଯେପରି ନଷ୍ଟ ନୁହେଁ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ଅଟେ। ପାଗ ଯେପରି ହେଉନା କାହିଁକି, ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଜାତୀୟ ପତାକା ଉଡ଼ାଇବାର ବିଧି ରହିଅଛି। 26 ଜାନୁଆରୀ 2002 ଜାତୀୟ ପତାକା କୋଡ଼ରେ ସଂଶୋଧନ କରାଯାଇଥିଲା। ବିଦେଶୀ ନାଗରିକମାନେ ମଧ୍ୟ ଭାରତ ମଧ୍ୟରେ ପତାକା ଉତ୍ତୋଳନ କରିପାରିବେ। କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପୃଥକ ଭାବେ ଜାତୀୟ ପତାକା ବ୍ୟବହାର କରିପାରିବେ ନାହିଁ। ଏହା ବ୍ୟତୀତ ଜାତୀୟ ପତାକାରେ କୌଣସି ପୋଷାକ କିମ୍ବା ଅନ୍ୟ ବ୍ୟବହୃତ ପରିଧାନ ସାମଗ୍ରୀ ପ୍ରସ୍ତୁତ କରିବା ଉଚିତ ନୁହେଁ।